ହ୍ୟାଲୋ ଫ୍ରେଣ୍ଡସ୍, କଟକରେ ଚାଲିଛି ଅବିକା ବାଲିଯାତ୍ରାର ମାହୋଲ। ଦେଶ ବିଦେଶରୁ ଲୋକମାନଙ୍କର ସମାଗମ ଲାଗିଛି ଏହି ବାଲିଯାତ୍ରାରେ। ତେବେ ଏଥିରେ ସେଲିବ୍ରିଟିମାନେ ବି ବାଦ କେମିତି ପଡ଼ିଥାନ୍ତି। ହଁ ଫ୍ରେଣ୍ଡସ୍, ମୁଁ ଆପଣଙ୍କୁ ଆପଣଙ୍କର ଫେଭରେଟ୍ ଆକ୍ଟର ଅରିନ୍ଦମଙ୍କ ବିଷୟରେ କହୁଛି, ଯିଏକି କେବଳ ବାଲିଯାତ୍ରା ବୁଲି ଏନ୍ଜୟ କରିଛନ୍ତି ସେ କଥା ନୁହେଁ, ସେ ମଧ୍ୟ ବାଲିଯାତ୍ରାରେ ଗୁପଚୁପର ମଜା ବି ନେଇଛନ୍ତି। ଏବଂ ସେ ମଧ୍ୟ କହିଛନ୍ତି, ସମସ୍ତଙ୍କର ଜାଣିବା ନିହାତି ଦରକାର କି କଟକ ମାଟି କେତେ ମହାନ ଏବଂ ସେ କେତେ ବଡ଼ ସମ୍ପର୍କ ସୃଷ୍ଟି କରିଛନ୍ତି ଗୋଟେ ବାହାର ଦେଶ ସହିତ। ତେବେ ଫ୍ରେଣ୍ଡସ୍, ଆପଣମାନେ ବି ବାଲିଯାତ୍ରା ଯାଇ ବାଲିଯାତ୍ରାକୁ ଏନ୍ଜୟ କରନ୍ତୁ।